ओम शांति। 8/9/2025 प्रातः मुरली। मीठे बच्चे, पुण्य आत्मा हेबा पाई जेते दूर संभव भल कर्म कर। ऑलराउंडर अर्थात सबु प्रकारर सेवा करिवार योग्य हुओ। दैवी गुण धारण कर। प्रश्न, केऊ मेहनत करिवा द्वारा तुमे पद्मा पदम पति हेउछ? उत्तर, सबुठारु बड़ मेहनत हेउछि क्रिमिनल अर्थात विकारी दृष्टि को सिविल अर्थात निर्विकारी दृष्टि करिबा। आखि ही बहुत धोखा देउछि। आखि को सिविल करिबा पई बाबा उपाय बताउछन्ति। पिला माने समस्तंकु आत्मिक दृष्टि रे देखो, देह को देखो नाही, मु आत्मा अटे। एही अभ्यास को पक्का कर। एपरी मेहनत करिबा द्वारा तुमे जन्म जन्मांतर पाई पद्मा पदम पति होई जीवो। गीत, धीरज धर मनुआ। ओम शांति। ए कथा किए कहुछंती? शिव बाबा शरीर माध्यम रे कहुछंती। कोनोसी आत्मा शरीर बिना कही पारिबो नाही। बाबा मध्य शरीर रे प्रवेश करी आत्मा मानंकु बुझाउछंती, पिला माने एबे तुमरो दैहिक संबंध नाही, यहा हेउछि आत्मिक संपर्क। आत्मा को ज्ञान मिलुछे परमपिता परमात्मांक ठारु। जेउ माने देहधारी अटंती से माने पढ़ुछंती। बाबांकर त निजर देह ही नाही, तेणु अल्प समय पई एहांकर आधार नेइछंती। एबे बाबा कहुछंती निज को आत्मा निश्चय करि बस। बेहदर बाबा आम आत्मा मानंकु बुझाउछंती, तांको बिना एपरी केही बुझाई पारिबे नाही। आत्मा आत्मा को किपरि बुझाइबो? आत्मा मानंकु बुझाइबा निमन्ते परमात्मांकर आवश्यकता रहिछे। तांकु केही मध्य जानी नाहंती। त्रिमूर्ति चित्र रे मध्य शिव बाबांकु रखी नाहंती। ब्रह्मांक द्वारा स्थापना किए कराइबे? ब्रह्मांत नुआ दुनियार रचयिता नुहंती। बेहदर रचयिता समस्तंकर एकमात्र ही शिव बाबा अटंती। ब्रह्मा मध्य वर्तमान तुमर पिता हेउछंती, आउ भविष्यतरे हेबे नाही। सत्य जुगरे तो लौकिक पिता रहिबे, कली जुगरे लौकिक एवं पारलौकिक पिता रहिछंती। एबे संगमरे लौकिक अलौकिक एवं पारलौकिक तीनि जण पिता रहिछंती। बाबा कहुछंती सुख धामरे मते केही याद ही करुनाहंती। विश्वर मालिक तो बाबा ही करिछंती, पुणी चित्कार काहिंकि करिबे? सेठारे आउ कोनोसी खंड रहिबो नाही, केवल सूर्य वंशी ही रहिबे। चंद्रवंशी मध्य पछरे आसिबे। वर्तमान बाबा धैर्य धरिबा पई कहुछंती, बाकी अल्प दिन रहिछे, भल भावरे पुरुषार्थ कर। दैवी गुण धारण न कले पद भ्रष्ट होई जीवो, यहा बहुत बड़ लॉटरी अटे। वारिस्टर सर्जन आदि हेबा मध्य लॉटरी अटे ना, यहा द्वारा बहुत पैसा रोजगार करी थांती। बहुतंक उपरे हुकुम चलाई थांती, जिए भल भावरे पढ़ुछंती पढ़ाउछंती से उच्च पद पाइबे। बाबांकु स्मरण करिबा द्वारा विकर्म विनाश हेबो। बाबांकु मध्य बारंबार भूली जाउछंती, माया बि स्मृति कराई देउछे, ज्ञान भुलाउ नाही। बाबा मध्य कहुछंती निजर उन्नति करिबा को हेले चार्ट रख, सारा दिन रे कोनोसी पाप कर्म तो करी नाही, नचेत सहे गुणा पाप होई जीव। जेउ माने यज्ञ को संभाळुछंती तांकर राय नै कार्य कर। कहुछंती मध्य जहा खुआइबो जोठी बसाइबो सबुथिरे खुशी, तेणु बाकी सबु आशा छाड़ी देवा उचित, नचेत पाप होई जीव। आत्मा पवित्र किपरि हेबो? यज्ञ रे कोनोसी भी पाप कर्म करिबा अनुचित। एठारे तुमे पुण्य आत्मा हेउछ, चोरी आदि करिबा पाप अटे ना, मायार प्रवेशता हेउछे, ना जोगरे रही पारिबो ना ज्ञानर धारणा करि पारिबो। निज हृदय को पचारिबा उचित, आमे जदि अंध मानंकर लाठी न हेले तेबे कौन लाभ हेला? आमको मध्य अंध ही कहिबे ना। वर्तमान समय पई ही गायन रहिछे। धृतराष्ट्रर संतान से माने रावण राज्य रे अछंती, तुमे संगम रे अछ, राम राज्य रे पुणी सुख पाइबो। परमपिता परमात्मा किपरि सुख देउछंती କାହାରି ବୁଦ୍ଧିରେ ଆସୁନାହିଁ କି ଯେତେ ଭଲ ଭାବରେ ବୁଝାଇଲେ ମଧ୍ୟ ବୁଦ୍ଧିରେ ପଶୁନାହିଁ। ନିଜକୁ ଯେବେ ଆତ୍ମା ଭାବିବ ତେବେ ପରମାତ୍ମାଙ୍କର ଜ୍ଞାନ ମଧ୍ୟ ବୁଝିପାରିବ। ଆତ୍ମା ଯେପରି ପୁରୁଷାର୍ଥ କରୁଛି ସେହିପରି ହିଁ ହେଉଛି। ଗାୟନ ମଧ୍ୟ ରହିଛି, ଅନ୍ତକାଳେ ଯିଏ ସ୍ତ୍ରୀକୁ ସ୍ମରଣ କରେ। ବାବା କହୁଛନ୍ତି, ଯିଏ ମତେ ମନେ ପକାଇବେ ସେ ମତେ ପାଇବେ, ନଚେତ ବହୁତ ଦଣ୍ଡ ଭୋଗ କରି ଆସିବେ। ସତ୍ୟ ଯୁଗରେ ନୁହେଁ, ତ୍ରେତାର ପଛରେ ଆସିବେ। ସତ୍ୟ ଯୁଗ ଓ ତ୍ରେତାକୁ ବ୍ରହ୍ମାର ଦିନ କୁହାଯାଉଛି। ଜଣେ ବ୍ରହ୍ମା ତ କହିବେ ନାହିଁ, ବ୍ରହ୍ମାଙ୍କର ତ ବହୁତ ସନ୍ତାନ ରହିଛନ୍ତି ନା। ବ୍ରାହ୍ମଣମାନଙ୍କର ଦିନ ପୁଣି ବ୍ରାହ୍ମଣମାନଙ୍କର ରାତ୍ରି ହେବ। ଏବେ ବାବା ଆସିଛନ୍ତି ରାତ୍ରିକୁ ଦିନ କରିବା ପାଇଁ। ବ୍ରାହ୍ମଣମାନେ ହିଁ ଦିନକୁ ଯିବା ପାଇଁ ପ୍ରସ୍ତୁତ କରୁଛନ୍ତି। ବାବା କେତେ ବୁଝାଉଛନ୍ତି, ଦୈବୀ ଧର୍ମର ସ୍ଥାପନା ତ ନିଶ୍ଚିନ୍ତ ହିଁ ହେବ, କଳିଯୁଗର ବିନାଶ ମଧ୍ୟ ନିଶ୍ଚିନ୍ତ ହେବ। କାହା ଭିତରେ କିଛି ମଧ୍ୟ ସଂଶୟ ଥିଲେ ସେ ଯଜ୍ଞ ଛାଡ଼ି ପଳାଇବେ। ପ୍ରଥମେ ନିଶ୍ଚୟ, ପୁଣି ସଂଶୟ ହୋଇଯାଉଛି। ଏଠାରୁ ମରିଯାଇ ପୁଣି ପୁରୁଣା ଦୁନିଆରେ ଜନ୍ମ ନେଇ ବିନଶ୍ୟନ୍ତି, ଦୁର୍ଗତି ହୋଇଯାଇଥାନ୍ତି। ବାବାଙ୍କ ଶ୍ରୀମତରେ ତ ଚାଲିବାକୁ ପଡ଼ିବ ନା। ପିଲାମାନଙ୍କୁ ତ ବହୁତ ଭଲ ଭଲ ପଏଣ୍ଟ ଦେଉଛନ୍ତି। ପ୍ରଥମେ ପ୍ରଥମେ ତ ବୁଝାଅ, ତୁମେ ଆତ୍ମା ଅଟ, ଦେହ ନୁହେଁ, ନଚେତ ବହୁତ ଲଟ୍ରି ହଜିଯିବ। ଯଦିଓ ସେଠାରେ ରାଜା ପ୍ରଜା ସବୁ ସୁଖୀ ରହିବେ, ତଥାପି ମଧ୍ୟ ଉଚ୍ଚ ପଦ ପାଇବା ପାଇଁ ପୁରୁଷାର୍ଥ କରିବାକୁ ହେବ ନା। ଏପରି ନୁହେଁ ଯେ ସୁଖ ଧାମକୁ ତ ଯିବୁ ନିଶ୍ଚୟ ନା, ଉଚ୍ଚ ପଦ ପାଇବାକୁ ହେବ। ଏଠାକୁ ରାଜା ହେବା ପାଇଁ ଆସିଛ, ଏହିପରି ଚତୁର ମଧ୍ୟ ହେବା ଦରକାର। ବାବାଙ୍କର ସେବା କରିବା ଉଚିତ। ଆତ୍ମିକ ସେବା ନ ହେଲେ ସ୍ଥୂଳ ସେବା ମଧ୍ୟ ରହିଛି। କେତେକ ସ୍ଥାନରେ ଭାଇମାନେ ମଧ୍ୟ କ୍ଲାସ କରାଉଛନ୍ତି। ଜଣେ ଭଉଣୀ ମଝିରେ ମଝିରେ ଯାଇ କ୍ଲାସ କରାଇଥାନ୍ତି। ବୃକ୍ଷର ଧୀରେ ଧୀରେ ବୃଦ୍ଧି ହେଉଛି ନା, ସେଣ୍ଟରକୁ କେତେ ଆସୁଛନ୍ତି, ପୁଣି ଚାଲୁ ଚାଲୁ ହଜିଯାଉଛନ୍ତି। ବିକାରୀ ହେଲେ ପୁଣି ସେଣ୍ଟରକୁ ଆସିବାକୁ ମଧ୍ୟ ଲଜ୍ଜା ଲାଗୁଛି, ପୁରୁଷାର୍ଥରେ ଢିଲା ହୋଇଯାଉଛନ୍ତି। ତେବେ କହିବା ଇଏ ବିମାର ହୋଇଗଲେ। ବାବା ସବୁ କଥା ବୁଝାଉଛନ୍ତି। ପ୍ରତ୍ୟେହ ନିଜର ଚାର୍ଟ ଲେଖ, ପୁଣ୍ୟର ଖାତା ଜମା ହେଉଛି ନା ନାହିଁ, କ୍ଷତି ହେଉଛି ନା ଲାଭ। ଆତ୍ମା ପବିତ୍ର ହୋଇଗଲା ଅର୍ଥାତ୍ ଏକୋଇଶ ଜନ୍ମ ପାଇଁ ଜମା ହେଲା। ବାବାଙ୍କୁ ମନେ ପକାଇଲେ ହିଁ ଜମା ହେବ, ପାପ କଟିଯିବ। କହୁଛନ୍ତି ମଧ୍ୟ, ହେ ପତି ତପାବନ, ଆସ ଆସି ଆମକୁ ପବିତ୍ର କରାଓ। ହେ ପତିତ ପାବନ ବାବା, ଆସି ଆମକୁ ପବିତ୍ର କରାଓ। ଏପରି କଣ କହିଥାନ୍ତି କି ଆମକୁ ଆସି ବିଶ୍ୱର ମାଲିକ କରାଓ? ନା, ଏ କଥା ତୁମେମାନେ ହିଁ ଜାଣିଛ। ମୁକ୍ତି ଏବଂ ଜୀବନ ମୁକ୍ତି ଉଭୟ ହେଉଛି ପବିତ୍ର ଧାମ। ତୁମେ ଜାଣିଛ ଯେ ଆମେ ମୁକ୍ତି ଜୀବନ ମୁକ୍ତିର ସମ୍ପତ୍ତି ପାଉଛୁ। ଯିଏ ଭଲ ଭାବରେ ନ ପଢ଼ିବେ ସେ ପଛରେ ଆସିବେ। ସ୍ୱର୍ଗକୁ ତ ଆସିବାର ଅଛି, ସମସ୍ତେ ନିଜ ନିଜ ସମୟରେ ହିଁ ଆସିବେ। ସବୁ କଥା ବୁଝାଯାଉଛି, ତୁରନ୍ତ ତ କେହି ବୁଝିପାରିବେ ନାହିଁ। ଏଠାରେ ତୁମକୁ ବାବାଙ୍କୁ ମନେ ପକାଇବା ପାଇଁ କେତେ ସମୟ ମିଳୁଛି। ଯିଏ ବି ଆସିଲେ ତାକୁ ପ୍ରଥମେ କୁହ ଯେ ନିଜକୁ ଆତ୍ମା ବୋଲି ବୁଝ। ଏହି ଜ୍ଞାନ ବାବା ହିଁ ଦେଉଛନ୍ତି, ସେ ସମସ୍ତ ଆତ୍ମାମାନଙ୍କର ପିତା ଅଟନ୍ତି। ଆମକୁ ଆତ୍ମ ଅଭିମାନୀ ହେବାକୁ ପଡ଼ିବ। ଆତ୍ମା ଜ୍ଞାନ ଧାରଣ କରୁଛି। ମା ପିତାଙ୍କୁ ସ୍ମରଣ କରିବା ଦ୍ୱାରା ହିଁ ବିକର୍ମ ବିନାଶ ହେବ। ବାବା ପୁଣି ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ଦେଉଛନ୍ତି। ରଚୟିତାଙ୍କୁ ସ୍ମରଣ କରିଲେ ହିଁ ପାପ ଭସ୍ମ ହେବ। ପୁଣି ରଚନାର ଆଦି ମଧ୍ୟ ଅନ୍ତର ଜ୍ଞାନକୁ ବୁଝିବା ଦ୍ୱାରା ତୁମେ ଚକ୍ରବର୍ତ୍ତୀ ରାଜା ହୋଇଯିବ। ବାସ୍, ଏ କଥା ପୁଣି ଅନ୍ୟମାନଙ୍କୁ ମଧ୍ୟ ବୁଝାଇବାକୁ ପଡ଼ିବ। ଚିତ୍ର ମଧ୍ୟ ତୁମ ପାଖରେ ଅଛି, ଏ କଥା ତ ସାରା ଦିନ ବୁଦ୍ଧିରେ ରହିବା ଉଚିତ। ତୁମେ ଛାତ୍ର ମଧ୍ୟ ଅଟ ନା, ବହୁତ ଗୃହସ୍ଥୀ ମଧ୍ୟ ଛାତ୍ର ହୋଇଛନ୍ତି। ତୁମକୁ ମଧ୍ୟ ସାଂସାରିକ କାର୍ଯ୍ୟ ବ୍ୟବହାରରେ ରହି କମଳ ପୁଷ୍ପ ସମାନ ହେବାକୁ ପଡ଼ିବ। ଭାଇ ଭଉଣୀଙ୍କର ଦୃଷ୍ଟି କେବେ ବି ବିକାରୀ ହୋଇପାରିବ ନାହିଁ। ଇଏ ତ ବ୍ରହ୍ମାଙ୍କର ମୁଖ ବଂଶାବଳୀ ଅଟନ୍ତି ନା। ବିକାରକୁ ନିର୍ବିକାରୀ କରିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ୁଛି। ଅଧାକଳ୍ପର ଅଭ୍ୟାସ ରହିଛି। ଏହାକୁ ଛାଡ଼ିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ୁଛି। ସମସ୍ତେ ଲେଖୁଛନ୍ତି ଯେ ଇଏ ଯେଉଁ ପଏଣ୍ଟ ସେ ବାବା ବୁଝାଉଛନ୍ତି, ବିକାରୀ ସୃଷ୍ଟି ରଖିବା ଅନୁଚିତ, ଏହା ବହୁତ କଷ୍ଟସାଧ୍ୟ ଅଟେ। ବାରମ୍ବାର ବୁଦ୍ଧି ବିଚଳିତ ହେଉଛି, ବହୁତ ସଂକଳ୍ପ ଆସୁଛି। ଏବେ ଆଖି ପାଇଁ କ'ଣ ପୁରୁଷାର୍ଥ କରିବୁ? ସୁର ଦାସର ଦୃଷ୍ଟାନ୍ତ ଦେଇଛନ୍ତି, ସେମାନେ ତ ଗୋଟିଏ କାହାଣୀ ତିଆରି କରିଦେଇଛନ୍ତି। ଦେଖିଲେ ଯେ ଆଖି ମୋତେ ଧୋକା ଦଉଛି, ତେଣୁ ଆଖିକୁ ବାହାର କରିଦେଲେ। ଏବେ ତ ସେ କଥା ନାହିଁ, ଆଖି ତ ସମସ୍ତଙ୍କର ଅଛି, କିନ୍ତୁ ବିକାରୀ ହୋଇଯାଇଛି, ତାକୁ ନିର୍ବିକାରୀ କରିବାକୁ ହେବ। ମନୁଷ୍ୟମାନେ ଭାବୁଛନ୍ତି ଘରେ ରହୁଛୁ, ଏ ଧାରଣା ହୋଇପାରିବ ନାହିଁ। ବାବା କହୁଛନ୍ତି ହୋଇପାରିବ, କାହିଁକି ନା ବହୁତ ଆମଦାନୀ ହେଉଛି, ତୁମେ ଜନ୍ମ ଜନ୍ମାନ୍ତର ପାଇଁ ପଦମ୍ପତି ହେଉଛ, ସେଠାରେ ଧନର ଗଣନା ହୁଏ ନାହିଁ। ଆଜିକାଲି ବାବା ତୁମମାନଙ୍କର ନାମ ହିଁ ପଦମ୍ପତି ପଦ୍ମାବତୀ ରଖିଦେଉଛନ୍ତି, କାରଣ ତୁମେ ଅଗଣିତ ଥର ପଦମ୍ପତି ହେଉଛ, ସେଠାରେ ଗଣନା ହୁଏ ହିଁ ନାହିଁ। ଟଙ୍କା ପଇସା ବାହାରିଲେ କେତେ ଯାଇ ଗଣନା ହୋଇଥାଏ, ସେଠାରେ ତ ସୁନା ଚାନ୍ଦିର ମୋହର କାମରେ ଆସିବ। ଆଗରୁ ରାମ ସୀତାଙ୍କର ରାଜ୍ୟର ମୋହର ଆଦି ମିଳୁଥିଲା, ବାକି ସୂର୍ଯ୍ୟବଂଶୀ ରାଜତ୍ଵ କେବେ ଦେଖିନାହୁଁ, ଚନ୍ଦ୍ରବଂଶୀର ଦେଖି ଆସିଛୁ। ପ୍ରଥମେ ତ ସବୁ ସୁନାର ମୋହର ହିଁ ଥିଲା, ପୁଣି ଚାନ୍ଦିର ହେଲା, ତମ୍ବା ଆଦି ତ ପଛରେ ବାହାରିଛି। ଏବେ ତୁମେ ପିଲାମାନେ ବାବାଙ୍କଠାରୁ ପୁନର୍ବାର ସମ୍ପତ୍ତି ନେଉଛ। ସତ୍ୟ ଯୁଗରେ ଯେଉଁ ପ୍ରଥା ସବୁ ରହିଛି ତାହା ତ ନିଶ୍ଚିନ୍ତ ହେବ। ତୁମେ ନିଜର ପୁରୁଷାର୍ଥ କର, ସ୍ୱର୍ଗରେ ବହୁତ କମ୍ ରହିବେ, ଆୟୁ ମଧ୍ୟ ଦୀର୍ଘ ହେବ, ଅକାଳେ ମୃତ୍ୟୁ ହୁଏ ନାହିଁ। ତୁମେ ଜାଣିଛ ଯେ ଆମେ କାଳ ଉପରେ ବିଜୟ ପ୍ରାପ୍ତ କରୁଛୁ, ମୃତ୍ୟୁର ନା ହିଁ ରହିବ ନାହିଁ, ତାକୁ ଅମର ଲୋକ, ଏହାକୁ ମୃତ୍ୟୁ ଲୋକ କୁହାଯାଉଛି। ଅମର ଲୋକରେ ଆହାକାର ହୁଏ ନାହିଁ, କେହି ବୁଢା ହୋଇ ମଲେ ଆହୁରି ଖୁସି ହେବେ ଯେ ଯାଇ ଛୋଟ ପିଲା ହୋଇ ଜନ୍ମ ନେବୁ। ଏଠାରେ ତ ମରିଗଲେ କାନ୍ଦୁଛନ୍ତି, ତୁମକୁ କେତେ ଭଲ ଜ୍ଞାନ ମିଳୁଛି, କେତେ ଧାରଣା କରିବା ଉଚିତ, ଅନ୍ୟମାନଙ୍କୁ ମଧ୍ୟ ବୁଝାଇବାକୁ ପଡ଼ିବ। ବାବାଙ୍କୁ ଯଦି କେହି କୁହନ୍ତି ଯେ ଆମେ ଆତ୍ମିକ ସେବା କରିବାକୁ ଚାହୁଁଛୁ, ତେବେ ବାବା ତୁରନ୍ତ ସେବା କରିବା ପାଇଁ କହିଦେବେ। ବାବା କାହାକୁ ମନା କରୁନାହାନ୍ତି, ଜ୍ଞାନ ନ ଥିଲେ ବାକି ଅଜ୍ଞାନୀ ହିଁ ଅଟନ୍ତି। ଅଜ୍ଞାନତା ଦ୍ୱାରା ବହୁତ ଅପସେବା କରୁଛନ୍ତି, ସେବା ତ ଭଲ ଭାବରେ କରିବା ଦରକାର ନା, ତେବେ ଯାଇ ଲଟ୍ରି ମିଳିବ। ଏହା ବହୁତ ଉଚ୍ଚ ଲଟ୍ରି ଅଟେ, ଏହା ଈଶ୍ୱରୀୟ ଲଟ୍ରି। ତୁମେ ରାଜା ରାଣୀ ହେଲେ ତୁମର ନାତି ନାତୁଣୀ ମଧ୍ୟ ଭୋଗ କରିବେ। ଏଠାରେ ତ ପ୍ରତ୍ୟେକ ନିଜର କର୍ମ ଅନୁସାରେ ଫଳ ପାଉଛନ୍ତି, କେହି ବହୁତ ଧନ ଦାନ କରିବେ ତ ରାଜା ହେବେ। ତେଣୁ ବାବା ପିଲାମାନଙ୍କୁ ସବୁକିଛି ବୁଝାଉଛନ୍ତି, ଭଲ ଭାବରେ ବୁଝି ଧାରଣା କରିବାକୁ ହେବ, ସେବା ମଧ୍ୟ କରିବାକୁ ପଡ଼ିବ। କୋଟି କୋଟି ଆତ୍ମାମାନଙ୍କର ସେବା ହେଉଛି, କେତେକ ଭକ୍ତ ମଧ୍ୟ ବହୁତ ଭଲ ଅଟନ୍ତି, ବହୁତ ଭକ୍ତି କରୁଥିଲେ ତେବେ ଜ୍ଞାନ ମଧ୍ୟ ଭଲ ଲାଗିବ, ଚେହେରାରୁ ହିଁ ଜଣା ପଡ଼ିଯାଇଥାଏ ନା, ଶୁଣିବା ଦ୍ୱାରା ଖୁସି ହୋଇଥାନ୍ତି। ଯିଏ ନ ବୁଝିବେ ସେ ଇଆଡ଼େ ସିଆଡ଼େ ଦେଖିବେ ଅଥବା ଆଖି ବନ୍ଦ କରି ବସିବେ। ବାବା ସବୁ ଦେଖୁଛନ୍ତି, କେଉଁ ଆତ୍ମା କାହାକୁ ଶିଖାଉ ନାହାନ୍ତି, ଅର୍ଥାତ୍ ନିଜେ ବୁଝିପାରୁ ନାହାନ୍ତି, ଗୋଟିଏ କାନରେ ଶୁଣି ଅନ୍ୟ କାନରେ ବାହାର କରିଦେଉଛନ୍ତି। ବର୍ତ୍ତମାନ ସମୟ ହେଉଛି ବେହଦ ବାବାଙ୍କ ଠାରୁ ବେହଦର ସମ୍ପତ୍ତି ନେବାର। ଯେତେ ସମ୍ପତ୍ତି ନେବେ ଜନ୍ମ ଜନ୍ମାନ୍ତର କଳ୍ପ କଳ୍ପାନ୍ତର ମିଳିବ, ନଚେତ ପଛକୁ ବହୁତ ପଶ୍ଚାତ୍ତାପ କରିବ, ପୁଣି ସମସ୍ତଙ୍କୁ ସାକ୍ଷାତକାର ମଧ୍ୟ ହେବ। ଆମେ ସମ୍ପୂର୍ଣ୍ଣ ଭାବେ ନ ପଢ଼ିବାରୁ ପଦ ମଧ୍ୟ ପାଇପାରିଲୁ ନାହିଁ, ବାକି ଯାଇ କ'ଣ ହେବୁ? ଚାକର ବାକର ସାଧାରଣ ପ୍ରଜା ହେବୁ, ରାଜଧାନୀ ସ୍ଥାପନା ହେଉଛି, ଯେପରି କରିବା ସେହି ଅନୁସାରେ ଫଳ ମିଳିବ। ନୂଆ ଦୁନିଆ ପାଇଁ କେବଳ ତୁମେ ହିଁ ପୁରୁଷାର୍ଥ କରୁଛ, ମନୁଷ୍ୟ ଦାନ ପୁଣ୍ୟ କରୁଛନ୍ତି ଏହି ଦୁନିଆ ପାଇଁ, ଏହା ସାଧାରଣ କଥା ଅଟେ। ଆମେ ଭଲ କାମ କଲେ ପର ଜନ୍ମରେ ଭଲ ଫଳ ମିଳିବ, ତୁମର ତ ଏକୋଇଶ ଜନ୍ମର କଥା ରହିଛି, ଯେତେ ସମ୍ଭବ ଭଲ କାମ କରି ଅଲରାଉଣ୍ଡର ହୁଅ। ପ୍ରଥମ ନମ୍ବରର ଜ୍ଞାନୀ ଯୋଗୀ ଆତ୍ମା ହେବା ଆବଶ୍ୟକ, ଜ୍ଞାନୀ ମଧ୍ୟ ଦରକାର। ଭାଷଣ କରିବା ନିମନ୍ତେ ମହାରଥୀମାନଙ୍କୁ ଡାକୁଛନ୍ତି ନା, ଯିଏ ସବୁ ପ୍ରକାରର ସେବା କରୁଛନ୍ତି, ତେବେ ତାଙ୍କର ପୁଣ୍ୟ ତ ନିଶ୍ଚୟ ହେବ। ଏହା ମଧ୍ୟ ବିଷୟବସ୍ତୁ ଅଟେ ନା। ଯୋଗଯୁକ୍ତ ରହି କୌଣସି କାମ କଲେ ଭଲ ନମ୍ବର ମିଳିବ। ନିଜ ହୃଦୟକୁ ପଚାରିବା ଉଚିତ, ଆମେ ସେବା କରୁଛୁ ନା ଖାଲି ଖାଉଛୁ ଶୋଉଛୁ। ଏଠାରେ ତ କେବଳ ପାଠପଢ଼ା ଅଛି, ଅନ୍ୟ କିଛି ନାହିଁ। ତୁମେ ମନୁଷ୍ୟରୁ ଦେବତା, ନରରୁ ନାରାୟଣ ହେଉଛ। ଏ କଥା ହିଁ ଅମର କଥା, ତିଜୁରୀର କଥା, ସେହି ଗୋଟିଏ କଥା। ମନୁଷ୍ୟମାନେ ମିଥ୍ୟା କଥା ଶୁଣୁଛନ୍ତି। ବାବାଙ୍କର ବିନା ତୃତୀୟ ନେତ୍ର ତ କେହି ଦେଇପାରିବେ ନାହିଁ। ଏବେ ତୁମକୁ ତୃତୀୟ ନେତ୍ର ମିଳୁଛେ, ଯାହାଦ୍ୱାରା ତୁମେ ସୃଷ୍ଟିର ଆଦି ମଧ୍ୟ ଅନ୍ତକୁ ଜାଣୁଛ। ଏହି ପାଠ ପଢ଼ାରେ କୁମାର କୁମାରୀମାନେ ବହୁତ ତୀକ୍ଷ୍ଣ ହେବା ଉଚିତ। ଚିତ୍ର ମଧ୍ୟ ରହିଛି, ତାହାକୁ ମଧ୍ୟ ପଚାରି ପାର। ଗୀତାର ଭଗବାନ କିଏ? ଏହା ହିଁ ମୁଖ୍ୟ କଥା ଅଟେ। ଭଗବାନ ତ ଏକ ଅଟନ୍ତି, ଯାହାଙ୍କ ଠାରୁ ମୁକ୍ତିଧାମର ସମ୍ପତ୍ତି ମିଳୁଛି। ଆମେ ସେଠାକାର ବାସିନ୍ଦା ଅଟୁ, ଏଠାକୁ ଅଭିନୟ କରିବା ପାଇଁ ଆସିଛୁ। ଏବେ ପବିତ୍ର କିପରି ହେବୁ? ପତିତ ପାବନ ହେଉଛନ୍ତି ଏକମାତ୍ର ବାବା। ଆଗକୁ ଗଲେ ତୁମେ ପିଲାମାନଙ୍କର ଅବସ୍ଥା ମଧ୍ୟ ବହୁତ ଭଲ ହୋଇଯିବ। ବାବା ଭିନ୍ନ ଭିନ୍ନ ଉପାୟରେ ବୁଝାଉଛନ୍ତି। ପ୍ରଥମତଃ ବାବାଙ୍କୁ ସ୍ମରଣ କଲେ ଜନ୍ମ ଜନ୍ମାନ୍ତରର ପାପ କଟିଯିବ। ନିଜ ହୃଦୟକୁ ପଚାର, ଆମେ ବାବାଙ୍କୁ କେତେ ମନେ ପକାଉଛୁ। ଚାଟ ରଖିବା ଉଚିତ, ନିଜର ଉନ୍ନତି କରି ଚାଲ। ନିଜ ଉପରେ ଦୟା କରି ନିଜର ଚଳଣୀକୁ ଦେଖ। ଯଦି ଆମେ ଭୁଲ କରିବୁ ତେବେ ରେଜିଷ୍ଟର ଖରାପ ହୋଇଯିବ। ଏଥିରେ ଦୈବୀ ଚଳନ ହେବା ଦରକାର। ଗାୟନ ମଧ୍ୟ ରହିଛି ନା। ଯାହା ଖୁଆଇବେ, ଯେଉଁଠି ବସାଇବେ, ଯାହା ନିର୍ଦ୍ଦେଶ ଦେବେ ତାହା ହିଁ କରିବୁ। ନିର୍ଦ୍ଦେଶ ନିଶ୍ଚୟ ଶରୀର ଦ୍ୱାରା ହିଁ ଦେବେ ନା। ଏହା ସ୍ୱର୍ଗକୁ ଯିବାର ରାସ୍ତା। ଏହି ଅକ୍ଷର ବହୁତ ଭଲ, ଏହା ହିଁ ହେଉଛି ସ୍ୱର୍ଗକୁ ଯିବାର ଦ୍ୱାର। ଆଚ୍ଛା, ମିଠା ମିଠା ଶିକି ଲଧେ ସନ୍ତାନ ମାନଙ୍କ ପ୍ରତି ମାତ ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ପ୍ରଥମ ପଏଣ୍ଟ। ପୁଣ୍ୟାତ୍ମା ହେବା ପାଇଁ ଆଉ ସବୁ ଆଶା ଛାଡ଼ି ଏହି କଥା ପକ୍କା କରିବାକୁ ହେବ ଯେ ବାବା ଯାହା ଖୁଆଇବେ, ଯେଉଁଠି ବସାଇବେ, କୌଣସି ବି ପାପକର୍ମ କରିବାର ନାହିଁ। ଦୁଇ ନମ୍ବର ପଏଣ୍ଟ, ଈଶ୍ୱରୀୟ ଲଟ୍ରି ପ୍ରାପ୍ତ କରିବା ପାଇଁ ଆତ୍ମିକ ସେବାରେ ଲାଗିଯିବାକୁ ହେବ। ନିଜେ ଜ୍ଞାନର ଧାରଣା କରି ଅନ୍ୟକୁ କରାଇବାକୁ ହେବ। ଭଲ ନମ୍ବର ପାଇବା ପାଇଁ ଯେକୌଣସି କର୍ମ ବାବାଙ୍କ ସ୍ମୃତିରେ ରହି କରିବାକୁ ହେବ। ବରଦାନ ମାୟା ଏବଂ ପ୍ରକୃତିକୁ ନିଜର ଦାସୀ କରୁଥିବା ସଦା ସ୍ନେହୀ ଭବ। ଯେଉଁ ପିଲାମାନେ ସଦା ସ୍ନେହୀ ଅଟନ୍ତି ସେମାନେ ସର୍ବଦା ସ୍ନେହରେ ଲଭ୍ଲିନ ହୋଇ ରହୁଥିବା କାରଣରୁ ମେହନତ ଏବଂ ମୁସ୍କିଲ ଠାରୁ ସର୍ବଦା ମୁକ୍ତ ରହିଥାନ୍ତି। ସେମାନଙ୍କର ସମ୍ମୁଖରେ ପ୍ରକୃତି ଏବଂ ମାୟା ଦୁଇ ଜଣ ଯାକ ଏବେଠାରୁ ଦାସୀ ହୋଇଯାଆନ୍ତି, ଅର୍ଥାତ୍ ସଦା ସ୍ନେହୀ ଆତ୍ମା ମାଲିକ ହୋଇଯାଆନ୍ତି। ତେଣୁ ପ୍ରକୃତିର ବା ମାୟାର ଏବେ ସାହସ ନାହିଁ, ଯାହାକି ସଦା ସ୍ନେହୀ ଆତ୍ମାଙ୍କର ସମୟ ବା ସଂକଳ୍ପକୁ ନିଜ ଆଡ଼କୁ ଆକର୍ଷିତ କରିନେବ। ସେମାନଙ୍କର ସବୁ ସମୟ ସବୁ ସଂକଳ୍ପ ବାବାଙ୍କର ସେବାରେ ଏବଂ ବାବାଙ୍କୁ ମନେ ପକାଇବାରେ ହିଁ କଟିଥାଏ। ତେଣୁ ସ୍ନେହୀ ଆତ୍ମାମାନଙ୍କର ସ୍ଥିତିର ଗାୟନ ହେଲା ଏକମାତ୍ର ବାବା, ଦ୍ୱିତୀୟ କେହି ନୁହେଁ। ବାବା ହିଁ ସଂସାର ଅଟନ୍ତି, ସେମାନେ ସଂକଳ୍ପ ମାତ୍ର କେ ମଧ୍ୟ ଅଧୀନ ହୋଇପାରିବେ ନାହିଁ। ସ୍ଲୋଗାନ, ଯଦି ଜ୍ଞାନବାନ ଆତ୍ମା ହୋଇଯିବ ତେବେ ସମସ୍ୟାଗୁଡ଼ିକ ମଧ୍ୟ ମନୋରଞ୍ଜନର ଖେଳ ଭଳି ଅନୁଭବ ହେବ। ଅବ୍ୟକ୍ତ ଇସାରା, ଏବେ ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳା ରୂପ କର। ଏହି କଳିଯୁଗ ତମୋ ପ୍ରଧାନ ଜରାର୍ଜୀର୍ଣ୍ଣ ହୋଇଯାଇଥିବା ପୁରୁଣା ବୃକ୍ଷକୁ ଭସ୍ମ କରିବା ପାଇଁ ସଂଗଠିତ ରୂପରେ ଫୁଲ ଫୋର୍ସରେ ଯୋଗର ଜ୍ୱାଳା ପ୍ରଜ୍ୱଳିତ କର। କିନ୍ତୁ ଏଭଳି ଜ୍ୱାଳା ସ୍ୱରୂପର ଯୋଗ ସେତେବେଳେ ହୋଇପାରିବ ଯେତେବେଳେ ସଦାସର୍ବଦା ସ୍ମୃତି ଦ୍ୱାରା ସମର୍ଥ ଯୋଡ଼ି ହୋଇ ରହିଥିବ। ଯଦି ବାରମ୍ବାର ସମ୍ବନ୍ଧ ବିଚ୍ଛିନ୍ନ ହେଉଥିବ ତେବେ ତାକୁ ପୁନର୍ବାର ଯୋଡ଼ିବା ପାଇଁ ସମୟ ମଧ୍ୟ ଲାଗିବ ଏବଂ ମେହନତ ମଧ୍ୟ ଲାଗିବ। ତେଣୁ ଶକ୍ତ ହେବା ପରିବର୍ତ୍ତେ ଦୁର୍ବଳ ହୋଇଯିବ। ଓମ୍ ଶାନ୍ତି।